ହ୍ୟାଲୋ, ମୁଁ ନମିତା ପାତ୍ର 66 ନମ୍ବର ୱାର୍ଡରୁ କହୁଛି, ରଘୁନାଥ ନଗର ବରବାରୀ। ଆମର ସାହିର ଡ୍ରେନ ବର୍ଷା ପାଣି ପଶିକିରି ସବୁ ଜାମ ହେଇଯାଇଛି, ଅଳିଆ ସବୁ ପଡିକିରି ଘରେ ପାଣି ପଶୁଛି, ମଶା ହଉଛି। ଆମର ଏପଟେ ଡେଙ୍ଗୁ ରୋଗ ବହୁତ ହେଲେଣି, ମତେ ବି ଡେଙ୍ଗୁ ହେଇଥିଲା, କିନ୍ତୁ ଆମର ଏପଟେ କେହି ସଫା କରୁନାହାନ୍ତି। ବିଏମ୍ସି କମ୍ପ୍ଲେନ୍ ଦେଲୁନୁ, ଲେଖିକି ଦେଲୁ, ଆମେ ବି ଯାଇଥିଲୁ ବିଏମ୍ସି, ଆମର କୌଣସି କାମ ଶୁଣୁନାହାନ୍ତି। ଆପଣ ଯଦି ଦୟାକରି ଆମର ଏପଟେ ଡ୍ରେନ୍ ଟା ସଫା କରତେ, ମଶା ଡାଉଁଶରୁ ରକ୍ଷା ପାଉଥିବେ, ଭଲରେ ଚଳିଥାନ୍ତୁ ଆଉ।